ହିବ୍ରୁ ଦଶ ପର୍ବ ଚବିଶ ପଦ ପଚିଶ ପଦ, ପ୍ରଥମ କରିନ୍ଥୀୟ ଏଗାର ପର୍ବ ତେଇଶ ପଦରୁ ଚଉତିରିଶ ପଦ, କଲସିୟ ତିନି ପର୍ବ ପନ୍ଦର ପଦରୁ ସତର ପଦ। ଫଟୋ ନମ୍ବର ସଡ଼ତିରିଶ। ଧ୍ୟାନ କରୁକେ ଏକତା ହେତା ବିଶ୍ୱାସୀମାନ ସତ ମହାପ୍ରଭୁ ଚୋ ପୂଜା କର୍ତ୍ତୁ କାଜେ ଏକ ହେତୁହାର ହୁନ୍, ଜେଲକ ପାହାର ହୁମାନେ ଏକ ହେତେ ହୁଲକ ପାହାର ହୁମାନେ ବାଇବଲ ଚୋ ଶିକ୍ଷା ସତ ମହାପ୍ରଭୁ ଚୋ ଧ୍ୟାନ ଆଉ ଗୀତ ଗାଉନ୍ ପ୍ରଶଂସା କରତେ। ହୁମାନେ ସତ ମହାପ୍ରଭୁ ଚୋ କାମ ସିତିର ଭେଟ ହେତ ହାର ହୁନ୍ ପୋଇ, ଯୀଶୁ ହୁନାଚୋ ଚେଲାମାନକେ ଆପ୍ଲୁଚୋ ମେରଲୋ ବାବଦେ ସୁର୍ତା ତୋ କାଜେ ଗୋଠିଆଉନ୍ ରହିଲୋ। ବିଶ୍ୱାସୀମାନେ ଏକେ ନେଙ୍ଗ ବସୁନ୍ ଖାତୋ ପିତୋହାର କରତ ରହତା, ତୁହାନେ ୟୁହୋଇ ଫଟୁଏଁ ଦେଖୁନାହାତ, ଜୋନ୍ ରୋଟି ହୁମାନେ ଖାତା ହେତ ହୁନା ଯୀଶୁଚୋ ଗାଗଡ଼ ଜେଲକ ପାହାର ହୁନ୍ କ୍ରୁସେ ମରୁ ରହିଲୋ। ଗୋଟକ ନେଙ୍ଗ ବସୁନ୍ ଖାତୋ ପିତୋହାରକେ ସୁର୍ତାଉନ୍, ଜୋନା ଯୀଶୁଚୋ ରକତ ଜୋନା ହୁନାଚୋ ଗାଗଡ଼ଲେ ନିଥରତ ରହିଲୋ। ଆମକେ ସବକେ ପାପଲେ ବଚାତୋ ଆମ୍ହି ଘଲାଇକ ହୁନାଚୋ ଏତଲେ ହୁନାଚୋ ମେରଲୋହାରକେ ସୁର୍ତାୱା।